পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা, পথ প্রদর্শিকা, সে যে পথ
নমস্কার। আজির পথ প্রদর্শিকা কার্যক্রমকে আপনার স্বাগত জনাওছু। এই কার্যক্রম শুনন্তু ও আত্মিক জীবনের উপকৃত হুঁতু, বিশ্বাস করন্তু ও পাপরু উদ্ধার পাআন্তু।
যীশুঙ্ক মধুর বাক্য চলা পথে সাজে দীপ,
পবিত্র বাইবল কহে, কারণ পাপর বেতন মৃত্যু, কিন্তু ঈশ্বরঙ্ক অনুগ্রহ দান আম্ভমানঙ্কর প্রভু খ্রিস্ট যীশুঙ্ক সহভাগিতারে অনন্ত জীবন অটে। আসন্তু সেই মৃত্যুর ভয়রু রক্ষা পাই অনন্ত জীবনর অধিকারী হওয়া নিমন্তে শুণবা বেতার কার্যক্রম পথ প্রদর্শিকা।
প্রিয় শ্রোতা বন্ধু, আজির শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রম আপনার স্বাগত জনায়। আপনার এই কার্যক্রমের জন নিয়মিত শ্রোতা জাঁয়া আমি বিশেষ খুশি। প্রভু যীশু বিষয় অধিক জাঁয়া নিমন্তে আপনার আগ্রহ দেখি আমি বিশেষ আনন্দিত। আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটক পঠাইছু, তা বোধ হয় আপনার হস্তগত হয়ে সারি তেমন তা অধ্যয়ন করতু, আহরু কি শিক্ষা গ্রহণ কলে আউ সেই শিক্ষা অনুযায়ী আপনার কেউপরি ভাবে নিজের জীবনক পরিচালিত করুছেন তাহা পত্র মাধ্যমে আমি লিখি জনাইবা নিমন্তে অনুরোধ। আসন্তু প্রভুঙ্কর বাক্য মধ্যে যাওয়া পূর্ব সংক্ষেপে প্রার্থনা করা। পবিত্র প্রভু, তুমি ধন্যবাদ করুছি সুন্দর সময় পাই। প্রভু, আমি তুম নিকটক আসুছু, নিবেদন প্রার্থনা করুছু। প্রভু, এই সময় তুমি আমার সহিতরে কথা কুহ, তোমার বাক্য মধ্যে দিয়ে প্রভু তুমি আমার শান্তি সান্ত্বনা শক্তি দিও, ভরসা দিও, যেপরি প্রভু আমি ভাঙ্গি ন পড়ি, দুর্বল ন হই, যেপরি বিশ্বাসে স্থির রহবু, আউ প্রভু যেপরি আমি তুম উপর নির্ভর করবু, তুমঠারে বিশ্বাসে স্থির রই, যেপরি তুমার পছে পছে চালিয়ে পারিবু, এই প্রকার সরল বিশ্বাসের জীবন তুমি আমাকে দান কর। প্রত্যেক শ্রোতাবন্ধু মানুষ তুমি আশীর্বাদ কর। যীশু নামে মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যে যা। আজ আমি যোহন লিখিত সুসমাচার সাত পর্ব ৩৭ পদর আরম্ভ করে আট পর্ব ১১ পদ পর্যন্ত অধ্যয়ন করা নিমন্তে যা। তবে এখানে মু আপনার কহি রখে যে প্রভু যীশু সেই পত্র কুটির পর্বরে জেরুসালামকু যাইছন্তি ও সে মন্দির মধ্যে প্রবেশ করে শিক্ষা দেউছন্তি। আউ জিহুদি নেতা মানে তাহাকু যদিও ধরিবা পাই চেষ্টা করুছন্তি, মাত্র তাহাকর সময় সে পর্যন্ত উপস্থিত হই নথিবারু সেমানে তাহাকু ধরি পারু নাহান্তি। যীশু বর্তমান সেই পর্বর শেষ দিন অর্থাৎ পর্বর প্রধান দিনরে আসি পৌঁছন্তি ও মন্দির মধ্যে শিক্ষা দেউছন্তি। দেখন্তু ৩৭ ও ৩৮ পদরে এইপরি লেখা আছে, শেষ দিন অর্থাৎ পর্বর প্রধান দিন যীশু ঠিয়া হয়ে উচ্চস্বরে কহিলে, কেহি যদি তৃষিত হুয়ে তেবে সে মো নিকটক আসি পান করু, যে মোঠারে বিশ্বাস করে ধর্মশাস্ত্রর উক্তি প্রমাণে তাহার অন্তরুর জীবন্ত জলস্রোত প্রবাহিত হতুব। আপনার দেখন্তু এঠারে কোনসি এক নির্দিষ্ট জাতি বা গোষ্ঠী বা ধর্মর লোকঙ্কু যীশু এপরি আহ্বান দিয়ন্তি নাহি, মাত্র সে কহন্তি কেহি যদি, অর্থাৎ যে কেহি হুঁতু না কাহিকি, যদি সে তৃষিত অটে তাহলে সে মো নিকটক আসি পান করু। কিন্তু এখানে প্রশ্ন উঠে যে আজি কোণ আমি বাস্তবরে তৃষিত? এখানে শারীরিক তৃষা বিষয়ে মু কহু নাই বা যীশু কহন্তি নাহি, মাত্র এক আত্মিক তৃষা বিষয় নেই যীশু কহন্তি। কারণ সে এখানে শারীরিক জল দেবাকু যাও নাহান্তি, মাত্র এক আত্মিক জল দেবাকু যাওছন্তি, যাকি সে তাহাঙ্কর সেই পবিত্র আত্মাঙ্ক দ্বারা সেই আত্মিক তৃষাকু নিবারণ করিবাকু যাওছন্তি। কিন্তু কথা হেউচি, যে পর্যন্ত আমি সেই তৃষাকু উপলব্ধি করি নাহু, সে পর্যন্ত আমি কেবে হেলে প্রভু যীশুঙ্ক নিকটকু আসি পারিবা নাহি। আজ অনেক লোক নিজের আত্মিক তৃষাকু মোচন করিয়া পাই মনুষ্যর আশ্রয় নিয়ন্তি, নানা প্রকার দানধর্ম করি সেই তৃষাকু নিবারণ করিবাকু চেষ্টা করন্তি, মাত্র সেমানে পারন্তি নাহি, যেহেতু যীশুঙ্কঠারে হি কেবল সেই জল অছি যাহাঙ্ক নিকটকু যিবা দ্বারা মনুষ্য সেই আত্মিক জল প্রাপ্ত হুয়ে ও তাহার আত্মিক তৃষা নিবারিত হুয়ে। প্রিয় বন্ধু, মু জানে আপন মধ্যে অনেক সময় সেই তৃষাকু অনুভব করুথিবে, আপন হুয়েত সেই আত্মিক শান্তি ও আনন্দ নিমন্তে তৃষিত হয়ে থাই পারন্তি। আপন কিপরি পাপর উদ্ধার পাইবে সেতি নিমন্তে বোধ হুয়ে তৃষিত হয়ে থাই পারন্তি। এইপরি ভাবরে আমি প্রত্যেকে আজি আত্মিক জীবনরে সেই তৃষাকু অনুভব করু, কিপরি মোর আশা মেটিব, কিপরি মোর আত্মা শান্তি পাইব, কিপরি মু উদ্ধার পাইবি। কিন্তু মু কহি রখে, আজি যদি আপন সেইপরি তৃষাকু অনুভব করুছন্তি তাহলে প্রভু যীশুঙ্ক নিকটকু যাআন্তু ও তাহাঙ্ক নিকটরে নিজর জীবনকু সম্পূর্ণ সমর্পণ করন্তু, তাহলে সে আপনকু সেই জীবন্ত জল দেবে। সেদিন যেপরি সে সেই সমীরণিয়া স্ত্রীর আত্মিক তৃষাকু মোচন করে, আজি মধ্যে সে আপনকর সেই আত্মিক তৃষাকু নিবারণ করবে। মাত্র আমকু জনে পাপি স্বরূপে তাহাঙ্কর নিকটবর্তী হওয়াকু হেব ও তাহাঙ্ক নিকটরে নিজর পাপকু স্বীকার করিবাকু হেব, কারণ যেপর্যন্ত আমি নিজকু শূন্য ন করিছু
ଓ ଆମ ହୃଦୟ ମଧ୍ୟରୁ ସମସ୍ତ କାଳିମାମୟ ବିଷୟକୁ ଦୂର ନ କରିଛୁ, ସେପର୍ଯ୍ୟନ୍ତ ଆମେ ସେହି ଜୀବନ୍ତ ଜଳକୁ ଗ୍ରହଣ କରିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ, କି ଆମେ ସେହି ତୃଷାକୁ ଅନୁଭବ କରିପାରିବା ନାହିଁ। ଆଜି ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଆତ୍ମଧାର୍ମିକତାକୁ ନେଇ ବା ନିଜର ଅନ୍ଧବିଶ୍ୱାସକୁ ନେଇ ସେହି ତୃଷାକୁ ଉପଲବ୍ଧି କରିପାରନ୍ତି ନାହିଁ। ସେଦିନ ଯେପରି ସେହି ଜିହୁଦୀ ଲୋକମାନେ ନିଜକୁ ଧାର୍ମିକ ମନେ କରି ଆତ୍ମିକ ଜୀବନରେ ସେହି ତୃଷାକୁ ଅନୁଭବ କରିପାରି ନଥିଲେ, ଆଜି ମଧ୍ୟ ଅନେକ ସେହିପରି ଅଛନ୍ତି। କିନ୍ତୁ ମୋର କହିବାର କଥା ଯେ ଆପଣ ଯଦି ନିଜ ଜୀବନରେ ସେହିପରି ତୃଷିତ ଅଛନ୍ତି, ତାହେଲେ ପ୍ରଭୁ ଯୀଶୁଙ୍କ ନିକଟକୁ ଯାଆନ୍ତୁ, ତାହେଲେ ସେ ଆପଣଙ୍କର ସେହି ତୃଷାକୁ ମୋଚନ କରିବେ, କାରଣ ତାହାଙ୍କଠାରେ ଜୀବନ୍ତ ଜଳର ନିର୍ଝର ଅଛି। ଓ ଆପଣ ଯେତେବେଳେ ତାହାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେବେ, ସେତେବେଳେ ଆପଣଙ୍କ ଅନ୍ତରରୁ ସେହି ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେବ, କାରଣ ସେ ତାହାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣଙ୍କ ଜୀବନରୁ ସେହି ତୃଷା ନିବାରଣ କରିବେ। ତେଣୁକରି ଦେଖନ୍ତୁ 39 ପଦରେ ଏହିପରି ଲେଖା ଅଛି, ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇନଥିବାରୁ ଆତ୍ମା ପ୍ରଦତ୍ତ ହୋଇନଥିଲେ। ଏହି ଅଂଶରେ ପ୍ରଭୁ ଯୀଶୁ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ବିଷୟ ନେଇ ପ୍ରକାଶ କରନ୍ତି, ଯେଉଁ ପବିତ୍ର ଆତ୍ମା କି ପେଣ୍ଟିକଷ୍ଟ ଦିନ ତାହାଙ୍କର ଶିଷ୍ୟମାନଙ୍କ ଉପରେ ଅବତରଣ କରିଥିଲେ। ଏପରିକି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଯେ ସେହି ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବେ ତାହା ସେ ପ୍ରକାଶ କରିଥିଲେ। ଆଉ ପ୍ରଭୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ସେ ସେହି ପବିତ୍ର ଆତ୍ମାଙ୍କୁ ଏହି ଜଗତକୁ ପଠାଇଲେ, ଯିଏକି କେବଳ ସେହି ପେଣ୍ଟିକଷ୍ଟ ଦିନ ନୁହେଁ, ଆଜି ମଧ୍ୟ ସେହି ପବିତ୍ର ଆତ୍ମା ତାଙ୍କର ପ୍ରତ୍ୟେକ ବିଶ୍ୱାସୀମାନଙ୍କ ହୃଦୟରେ କାର୍ଯ୍ୟ ସାଧନ କରନ୍ତି ଓ ସେମାନଙ୍କର ଆତ୍ମିକ ତୃଷାକୁ ନିବାରଣ କରନ୍ତି। ପ୍ରିୟ ବନ୍ଧୁ, ସେଥିପାଇଁ ପ୍ରେରିତ ପିତର ଏହି ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବା ବିଷୟ ନେଇ ଯେଉଁ ବିଷୟ ପ୍ରକାଶ କରନ୍ତି ତାହା ପ୍ରେରିତ ପୁସ୍ତକ 2 38 ପଦରେ ଲେଖା ଅଛି। ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ତେଣୁ ଆପଣ ଦେଖନ୍ତୁ, ସେହି ପେଣ୍ଟିକଷ୍ଟ ଦିନ ପବିତ୍ର ଆତ୍ମାଙ୍କର ଅବତରଣ କରିବାରେ ଆମେ ନିଶ୍ଚିତ ହେଉ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତା ଈଶ୍ୱରଙ୍କର ନିକଟରେ ଉର୍ଦ୍ଧ୍ୱରେ ଗୃହୀତ ହେଲେ ଓ ସେ ଆଜି ମଧ୍ୟ ଜୀବିତ ଅଟନ୍ତି ଓ ଆମମାନଙ୍କର ଉଦ୍ଧାର ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଆଜି କ'ଣ ଆମେ ବାସ୍ତବରେ ସେହି ପାପରୁ ଉଦ୍ଧାର ପାଇବା ନିମନ୍ତେ ଓ ସେହି ଆତ୍ମିକ ସୁଖ, ଶାନ୍ତି ଓ ଆନନ୍ଦର ଅଧିକାରୀ ହେବା ନିମନ୍ତେ ତୃଷିତ କି? ଯଦି ତୃଷିତ ବୋଲି ଅନୁଭବ କରୁଅଛୁ, ତାହେଲେ ଆଉ ବିଳମ୍ବ ନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେଇ ତାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରୁ, ତାହେଲେ ସେ ଆମମାନଙ୍କୁ ସେହି ଜୀବନ୍ତ ଜଳ ଦେଇ ଆମମାନଙ୍କର ଆତ୍ମିକ ତୃଷାକୁ ନିବାରଣ କରିବେ। ଅର୍ଥାତ୍ ସେ ତାଙ୍କର ସେହି ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣଙ୍କ ହୃଦୟରେ କଥା କହିବେ ଓ ସେହି ପବିତ୍ର ଆତ୍ମା ଆପଣଙ୍କ ଜୀବନରେ ଉତ୍ତମ କାର୍ଯ୍ୟମାନ ସାଧନ କରି ଆପଣଙ୍କର ସେହି ଆତ୍ମିକ ତୃଷାକୁ ନିବାରଣ କରିବେ। ଏହାପରେ 40-44 ମଧ୍ୟରେ ପାଠ କଲେ ଆପଣ ଜାଣିପାରିବେ ଯେ ଏହି ସମସ୍ତ ଶିକ୍ଷା ଶୁଣି ସେମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କଠାରେ ବିଶ୍ୱାସ କରି ସେମାନଙ୍କର ଆତ୍ମିକ ତୃଷାକୁ ମୋଚନ କଲେ, ଯାହାକି ସେମାନଙ୍କର ସ୍ୱୀକାରୋକ୍ତିରୁ ଜଣାଯାଏ। ମାତ୍ର ସେମାନଙ୍କ ମଧ୍ୟରୁ ଆଉ କେତେକ ତାହାଙ୍କଠାରେ ବିଶ୍ୱାସ କରିପାରିଲେ ନାହିଁ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ସେହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ଚାହାନ୍ତି ନାହିଁ। ସେମାନେ ବିଭିନ୍ନ ପ୍ରକାର ଯୁକ୍ତି ବାଢ଼ନ୍ତି, ପ୍ରଶ୍ନ କରନ୍ତି, ମାତ୍ର ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। ତେଣୁ ସେମାନେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରନ୍ତି ନାହିଁ, କି ସେମାନଙ୍କର ତୃଷା ନିବାରଣ ହୋଇପାରେ ନାହିଁ। ତେଣୁକରି ମନେ ରଖନ୍ତୁ, ଶୋଷ ପାଣି ପାଖକୁ ଯାଏ, ମାତ୍ର ପାଣି ଶୋଷ ପାଖକୁ ଆସେ ନାହିଁ। ସେହିପରି ଯଦି ଆପଣ ପ୍ରକୃତରେ ନିଜର ଆତ୍ମିକ ତୃଷାକୁ ନିବାରଣ କରିବାକୁ ଚାହାନ୍ତି, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତୁ, କାରଣ ତାହାଙ୍କଠାରେ କେବଳ ଜୀବନର ନିର୍ଝର ଅଛି। ଯେଉଁ ଜୀବନ୍ତ ଜଳ ପାନ କଲେ ଆପଣଙ୍କର ଆତ୍ମିକ ତୃଷା ମେଣ୍ଟି ଯାଇପାରିବ। ଏହାପରେ 45-52 ଆପଣ ଲକ୍ଷ୍ୟ କଲେ ଜାଣିପାରିବେ ଯେ ଯେତେବେଳେ ପଦାତିକମାନେ, ଅର୍ଥାତ୍ ଯେଉଁମାନଙ୍କୁ ପ୍ରଧାନ ଯାଜକ ଓ ଫାରସୀମାନେ ଯୀଶୁଙ୍କୁ ଧରି ଆଣିବା ନିମନ୍ତେ ପଠାଇଥିଲେ, ସେମାନେ ଯେତେବେଳେ ଯୀଶୁଙ୍କୁ ଧରି ଆଣିପାରିଲେ ନାହିଁ, ସେତେବେଳେ ସେହି ଫାରୁସୀ ଓ ପ୍ରଧାନ ଯାଜକମାନେ ସେହି ପଦାତିକମାନଙ୍କ ଉପରେ ବିରକ୍ତ ହୋଇ ଯୀଶୁଙ୍କର ବିପକ୍ଷରେ ନିନ୍ଦା କରି କହିବାକୁ ଲାଗିଲେ। କିନ୍ତୁ ଆପଣ ଲକ୍ଷ୍ୟ କରିବେ ସେହି ଫାରୋସୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯୀଶୁଙ୍କର ପକ୍ଷ ନେଇ ସେହି ଫାରୋସୀମାନଙ୍କ ସହିତ ପ୍ରତିବାଦ କରିଥିଲେ, ଆଉ ସେ କିଏ ଜାଣନ୍ତି? ସେ ହେଉଛନ୍ତି ନିକୋଦିମ, ଯାହାଙ୍କ ବିଷୟରେ ଆମେ ପୂର୍ବରୁ ଯୌହନ ତିନି ପର୍ବରେ ପାଠ କରିସାରିଛୁ। ସେ ମଧ୍ୟ ଜିହୁଦୀମାନଙ୍କର ଜଣେ ନେତା ଥିଲେ। ତେବେ ଏଠାରେ ନିକୋଦିମ ଫାରୋସୀମାନଙ୍କର ସହିତ ପ୍ରତିବାଦ କରି ଏହିପରି କହନ୍ତି, ଯାହାକି ସାତ ପର୍ବର ପଚାଶ ଓ ଏକାବନ ପଦରେ ଲେଖା ଅଛି। ଯେଉଁ ନିକୋଦିମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ, ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମମାନଙ୍କର ବ୍ୟବସ୍ଥା କ'ଣ ତାହାକୁ ଦୋଷୀ କରେ? ଲକ୍ଷ୍ୟ କରନ୍ତୁ, ଏଠାରେ ନିକୋଦିମ ଯୀଶୁଙ୍କର ପକ୍ଷ ସମର୍ଥନ କରି ଫାରୋସୀମାନଙ୍କର ପ୍ରତିବାଦ କରନ୍ତି। ଏଥିରୁ ଜଣାଯାଏ ଯେ ନିକୋଦିମ ପ୍ରକୃତରେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ, କିନ୍ତୁ ତଥାପି ଏହି ଫାରୋସୀମାନେ ନିକୋଦିମଙ୍କର କଥାକୁ ଗ୍ରହଣ କରିପାରିନଥିଲେ। ପ୍ରିୟ ବନ୍ଧୁ, ଆଜି ପ୍ରଭୁ ଯୀଶୁଙ୍କର ବିଷୟ ନେଇ ଆମମାନଙ୍କର ମତାମତ କ'ଣ? କ'ଣ ଆମେ ତାହାଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବରେ ଦେଖୁ, ନା ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ? ସେ ଯେ ଈଶ୍ୱରଙ୍କ ପୁତ୍ର ଏହା ବିଶ୍ୱାସ କରୁ, ନା ତହିଁ ଉପରେ ଯୁକ୍ତି ବାଢ଼ୁ? ଯଦି ଆମେ ପ୍ରଭୁ ଯୀଶୁଙ୍କୁ ଏପର୍ଯ୍ୟନ୍ତ ଜଗତର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିପାରିନାହୁଁ, ତାହେଲେ ଆମେ ତାହାଙ୍କୁ ବାସ୍ତବରେ ବିଶ୍ୱାସ କରୁନାହୁଁ, କି ଆମମାନଙ୍କର ବିଶ୍ୱାସ ତାହାଙ୍କର ନିକଟରେ ଗ୍ରହଣଯୋଗ୍ୟ ନୁହେଁ। ଯଦି ଆମେ ପ୍ରଭୁ ଯୀଶୁଙ୍କଠାରେ ପ୍ରକୃତରେ ବିଶ୍ୱାସ କରୁ, ତାହେଲେ ଆମେ ତାହାଙ୍କର ବାସ୍ତବ ପରିଚୟ ପାଇବା ସଙ୍ଗେ ସଙ୍ଗେ ତାହାଙ୍କର ପ୍ରେମ ତଥା ଅନୁଗ୍ରହକୁ ଜାଣିବା ତଥା ବୁଝିବା ନିମନ୍ତେ ଓ ତହିଁର ସତ୍ୟାସତ୍ୟକୁ ଜାଣିବା ନିମନ୍ତେ ସମର୍ଥ ହୋଇପାରିବା। ତେବେ ଏହିଠାରେ ଆମେ ସାତ ପର୍ବଟିକୁ ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ ଆଠ ପର୍ବଟିକୁ ପାଠ କରିବା ନିମନ୍ତେ ଯିବା। କିନ୍ତୁ ଏହି ଆଠ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ କହିରଖେ ଯେ ସେଦିନ, ସେହି ପର୍ବର ଶେଷ ଦିନ, ସେମାନେ ପ୍ରତ୍ୟେକ ଯୀଶୁଙ୍କୁ ପରିତ୍ୟାଗ କରି ଆପଣାପଣା ଗୃହକୁ ଚାଲିଗଲେ, କିନ୍ତୁ କେହି ହେଲେ ଯୀଶୁଙ୍କୁ ନିଜର ଗୃହକୁ ଆମନ୍ତ୍ରଣ କଲେ ନାହିଁ। ସେଦିନ ସେହି ପର୍ବର ସମୟ ଥିଲା ଓ ତାହା ରାତ୍ର ଥିଲା, କିନ୍ତୁ ଯୀଶୁଙ୍କୁ କେହି ହେଲେ ନିମନ୍ତ୍ରଣ ଜଣାଇଲେ ନାହିଁ, କାରଣ ସେମାନେ ଯୀଶୁଙ୍କ ସହିତ ଆନନ୍ଦ କରିବାକୁ ଚାହିଁନଥିଲେ। ଆଉ ଯୀଶୁ ସେହି ଜେରୁସାଲେମରେ ନ ରହି ଜିତ ପର୍ବତକୁ ଚାଲିଗଲେ। ପ୍ରିୟ ବନ୍ଧୁ, ଆଜି ଆପଣଙ୍କର ଆନନ୍ଦରେ କ'ଣ ଯୀଶୁ ସହଭାଗୀ ଅଛନ୍ତି କି? ନା ଆପଣ ତାହାଙ୍କୁ ବାହାରେ ରଖିଦେଇଛନ୍ତି? ଆଜି କ'ଣ ପ୍ରଭୁ ଯୀଶୁ ଆପଣଙ୍କ ହୃଦୟରେ ଅଛନ୍ତି କି? ତେବେ ଆସନ୍ତୁ ଏହି ଆଠ ପର୍ବରେ ଆମେ ଦେଖିବା ଯେ ଯୀଶୁ ଏହାପରେ କେଉଁଆଡ଼େ ଗଲେ। ଆଠ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, କିନ୍ତୁ ଯୀଶୁ ଜିତ ପର୍ବତକୁ ଗଲେ, ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ଏଠାରେ ଆପଣ ଲକ୍ଷ୍ୟ କରିବେ, ଯୀଶୁ ଯଦିଓ ସେହି ଜିତ ପର୍ବତରେ ରାତ୍ରି ବିତାଇଥିଲେ, ମାତ୍ର ପୁନର୍ବାର ତହିଁଆର ଦିନ ସକାଳେ ମନ୍ଦିରକୁ ଆସି ଶିକ୍ଷା ଦେବାକୁ ଲାଗିଲେ। ତେବେ ବର୍ତ୍ତମାନ ଏଠାରେ ଏକ ଘଟଣା ଘଟୁଅଛି, ଯେଉଁ ଘଟଣାକୁ କେନ୍ଦ୍ର କରି ଯୀଶୁ ଯେ ସେହି ଜଗତର ଜ୍ୟୋତି, ତାହା ଯୀଶୁ ଆଲୋଚନା ଛଳରେ ଶିକ୍ଷା ଦିଅନ୍ତି। ତେବେ ଘଟଣାଟି ହେଉଛି, ଶାସ୍ତ୍ରୀ ଓ ଫାରୋସୀମାନେ ବ୍ୟଭିଚାର କର୍ମରେ ଲିପ୍ତା ଜଣେ ସ୍ତ୍ରୀ ଲୋକକୁ ଧରି ବ୍ୟବସ୍ଥା ଅନୁଯାୟୀ ତାହାର ବିଚାର କରି ତାହାକୁ ପଥର ଫୋପାଡ଼ି ମରାଯିବା ଉଚିତ କି ନା, ସେହି ବିଷୟ ନେଇ ଯୀଶୁଙ୍କୁ ପ୍ରଶ୍ନ କରୁଅଛନ୍ତି। କାରଣ ସେମାନେ ଯୀଶୁଙ୍କର ଯେପରି ଭୁଲ ଧରିପାରନ୍ତି, ଏଥିନିମନ୍ତେ ଏହିପରି ଚକ୍ରାନ୍ତ କରିଥିଲେ, ଯାହାକି ଆଠ ପର୍ବର ତିନି ପଦରୁ ପାଞ୍ଚ ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ତେବେ ଦେଖନ୍ତୁ ସେମାନଙ୍କର ଏପରି ପ୍ରଶ୍ନରେ ଯୀଶୁ ସେମାନଙ୍କୁ କିପରି ଉତ୍ତର ଦେଉଛନ୍ତି। ଛଅ ପଦର ଶେଷାଂଶରୁ ନଅ ପଦ ମଧ୍ୟରେ ଏହିପରି ଲେଖା ଅଛି, କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ। ମାତ୍ର ସେମାନେ ତାହାଙ୍କୁ ପୁନଃପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ। ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ। ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ। ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀ ଲୋକ ଅବଶିଷ୍ଟ ରହିଲେ। ଆପଣ ଦେଖନ୍ତୁ, ସେହି ଶାସ୍ତ୍ରୀ ଓ ଫାରୋସୀମାନେ ଯୀଶୁଙ୍କୁ କୌଣସି ଉପାୟରେ ଧରିବେ ବୋଲି ଚକ୍ରାନ୍ତ କରି ସେହି ବ୍ୟଭିଚାରିଣୀ ସ୍ତ୍ରୀ ଲୋକଟିକୁ ଧରି ଆଣି ବ୍ୟବସ୍ଥା ଅନୁଯାୟୀ ତାହାର ବିଚାର କରି ତାହାକୁ ପଥର ଫୋପଡ଼ା ଯାଇ ମରାଯିବ କି ନା, ସେହି ବିଷୟ ନେଇ ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି। ଯେପରି ସେମାନେ ଯୀଶୁଙ୍କ କଥାର କିଛି ଭୁଲ ଧରିପାରନ୍ତି। କାରଣ ଯୀଶୁ ଯଦି ବ୍ୟବସ୍ଥାର ବିରୁଦ୍ଧରେ ଯାଇ ତାହାକୁ ମୁକ୍ତ କରନ୍ତି ବା ଅନ୍ୟ କୌଣସି ଉପାୟରେ ସେମାନଙ୍କର ସହିତ ପ୍ରତିବାଦ କରନ୍ତି, ତାହେଲେ ସେମାନେ ତାହାଙ୍କର ଭୁଲ ଧରି ତାହାଙ୍କୁ ଯେପରି ବଧ କରିପାରନ୍ତି, ଏଥିନିମନ୍ତେ ସେମାନେ ଏ ପ୍ରକାର ଚକ୍ରାନ୍ତ କରିଥିଲେ। ପ୍ରକୃତରେ ସେମାନେ ସେହି ସ୍ତ୍ରୀକୁ ପଥର ଫୋପାଡ଼ି ବଦ୍ଧ କରିବାକୁ ଚାହିଁନଥିଲେ, ମାତ୍ର ଯୀଶୁଙ୍କୁ ପଥର ଫୋପାଡ଼ି ବଦ୍ଧ କରିବାକୁ ଚାହିଁଥିଲେ। କାରଣ ସେମାନଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଯେ ସେମାନେ ଯେପରି ଯୀଶୁଙ୍କର କୌଣସି ପ୍ରକାରେ ଭୁଲ ବାହାର କରି ଯୀଶୁଙ୍କୁ ବଦ୍ଧ କରିପାରନ୍ତି। ତେବେ ଦେଖନ୍ତୁ ଏହି 7-9 ମଧ୍ୟରେ ଯୀଶୁ କିପରି ଚମତ୍କାର ଭାବରେ ସେମାନଙ୍କର ପ୍ରଶ୍ନର ମୁକାବିଲା କରନ୍ତି। ପ୍ରଥମେ ଆପଣ ଦେଖିବେ 6 ଶେଷାଂଶରେ ଲେଖା ଅଛି, କିନ୍ତୁ ଯୀଶୁ ଅଧମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ, ଓ 7 ଲେଖା ଅଛି, ମାତ୍ର ସେମାନେ ତାହାଙ୍କୁ ପୂର୍ଣ୍ଣ ପଚାରନ୍ତେ ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ। କି ଚମତ୍କାର ଉତ୍ତର! କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ସେ ଅଙ୍ଗୁଳି ଦ୍ୱାରା ଭୂମିରେ କ'ଣ ଲେଖିଲେ? ତେବେ ଏଠାରେ ସେ କ'ଣ ଲେଖିଲେ ତାହା ପ୍ରକାଶ କରାଯାଏ ନାହିଁ, ମାତ୍ର ମୁଁ ଭାବୁଛି ସେମାନଙ୍କର ନାମ ଓ ସେମାନଙ୍କର ପାପ ବିଷୟ ନେଇ ଲେଖିଥିଲେ। କାରଣ ଆମେ ଯଦି ପୁରାତନ ନିୟମକୁ ସେହି ଭାବବାଣୀ ପୁସ୍ତକକୁ ଫେରିଯିବା, ତାହେଲେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 17 13 ଏହିପରି ଲେଖା ଅଛି, ହେ ଇସ୍ରାଏଲର ପ୍ରତ୍ୟାଶା ଭୂମି ସଦାପ୍ରଭୁ, ଯେଉଁମାନେ ତୁମକୁ ପରିତ୍ୟାଗ କରନ୍ତି ସେ ସମସ୍ତେ ଲଜ୍ଜିତ ହେବେ, ଯେଉଁମାନେ ମୋ ନିକଟରୁ ପ୍ରସ୍ଥାନ କରନ୍ତି ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି। ତେବେ କେଉଁମାନେ ବର୍ତ୍ତମାନ ପ୍ରଭୁ ଯୀଶୁଙ୍କୁ ପରିତ୍ୟାଗ କରିଅଛନ୍ତି? କ'ଣ ସେହି ସ୍ତ୍ରୀ ଲୋକ? ହଁ, ସେହି ସ୍ତ୍ରୀ ଲୋକ। କ'ଣ ସେହି ଧାର୍ମିକ ନେତାମାନେ ନୁହନ୍ତି କି? ହଁ, ସେମାନେ ମଧ୍ୟ। ଆଉ ମୁଁ ଭାବେ ଯେ ପ୍ରଭୁ ଯୀଶୁ ସେମାନଙ୍କର ଅତୀତ ଜୀବନର ପାପ ସବୁକୁ ସେମାନଙ୍କର ନାମ ସହିତ ସେହି ଧୂଳିରେ ଲେଖିଥିଲେ। କିନ୍ତୁ ଏଠାରେ ଲକ୍ଷ୍ୟ କରିବେ, ଯୀଶୁ ସେମାନଙ୍କୁ ଉତ୍ତର ଦିଅନ୍ତି, ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ। ମୁଁ ଭାବୁଛି ପ୍ରଭୁ ଯୀଶୁଙ୍କର ଏପରି ଉତ୍ତରରେ ସମସ୍ତେ ପରସ୍ପରର ମୁହଁ ଚାହାଁ ଚାହିଁ ହୋଇ ଆପଣା ଆପଣାକୁ ଲଜ୍ଜିତ ମନେ କରିଥିବେ। ପ୍ରଭୁ ଯୀଶୁ ଏଠାରେ ଅନ୍ୟର ବିଚାର କରିବାକୁ ମନା କରୁନାହାନ୍ତି, ବା ବ୍ୟବସ୍ଥାର ନିୟମ ଅନୁଯାୟୀ ଯେଉଁ ବିଚାର ଥିଲା ଯେ ପଥର ଫୋପାଡ଼ି ମରାଯିବା କଥା, ତାହା ମଧ୍ୟ ଲଙ୍ଘନ କରୁନାହାନ୍ତି। ମାତ୍ର ସେ କହନ୍ତି, ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମେ ତାହା ଉପରେ ପଥର ଫୋପାଡ଼ୁ। କିନ୍ତୁ ଆପଣ 9 ଦେଖିବେ ଯେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ। ଏହାର କାରଣ କ'ଣ? ଏହାର କାରଣ ହେଉଛି ସେମାନଙ୍କ ମଧ୍ୟରେ କେହି ଧାର୍ମିକ ନଥିଲେ ବା ନିଷ୍ପାପୀ ନଥିଲେ, ତେଣୁକରି ସେମାନେ ସେହି ସ୍ତ୍ରୀ ଉପରେ ପଥର ଫୋପାଡ଼ିବାକୁ ସାହସ କଲେ ନାହିଁ। ତେଣୁ ଆପଣ ଦେଖନ୍ତୁ, ସମସ୍ତେ ଏହିପରି ଜଣକ ପରେ ଜଣେ ବାହାରିଗଲେ, ମାତ୍ର କେବଳ ଜଣେ ନିଷ୍ପାପୀ ଥିଲେ ସେ କିଏ ଜାଣିପାରୁଛନ୍ତି? ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଚାହିଁଥିଲେ ତାହା ଉପରେ ପଥର ଫୋପାଡ଼ି ମାରିପାରିଥାନ୍ତେ, ମାତ୍ର ସେ ଆମମାନଙ୍କର ପଥର ଫୋପାଡ଼ିବା ଈଶ୍ୱର ନୁହନ୍ତି, ମାତ୍ର ଉଦ୍ଧାରକର୍ତ୍ତା ଈଶ୍ୱର। ଯଦିଓ ସେ ପାପକୁ ଘୃଣା କରନ୍ତି, ମାତ୍ର ପାପୀକୁ ପ୍ରେମ କରନ୍ତି। ସେ ପାପୀର ଉଦ୍ଧାର ଚାହାନ୍ତି, ବିନାଶ ଚାହାନ୍ତି ନାହିଁ। ଦେଖନ୍ତୁ ଯୀଶୁ ସେହି ସ୍ତ୍ରୀକୁ କ'ଣ କହୁଅଛନ୍ତି। 10-11 ଲେଖା ଅଛି, ପୁଣି ଯୀଶୁ ମସ୍ତକ ଉତ୍ତୋଳନ କରି ତାହାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି? କେହି କ'ଣ ତୁମକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ, ଆଜିଠାରୁ ଆଉ ପାପ କର ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଏହି ସ୍ତ୍ରୀ ଲୋକଟି ବ୍ୟବସ୍ଥା ଅନୁଯାୟୀ ବିଚାରିତ ହୋଇ ପ୍ରସ୍ତରାଘାତ ହେବାକୁ ଥିଲା, ମାତ୍ର ପ୍ରଭୁ ଯୀଶୁ ତାହାର ପାପ କ୍ଷମା କରି ତାହାକୁ ଉଦ୍ଧାର କରୁଅଛନ୍ତି। କ'ଣ ଏହା କରିବା ଦ୍ୱାରା ପ୍ରଭୁ ଯୀଶୁ ବ୍ୟବସ୍ଥାକୁ ଲଙ୍ଘନ କଲେ? କେବେ ନୁହେଁ। ସେ ସେହି ସ୍ତ୍ରୀ ଲୋକ ଓ ତାର ପାପ ମଧ୍ୟରେ ତାଙ୍କର ସେହି କୃଷକୁ ଆଣି ରଖିଦେଲେ, କାରଣ ସେ ସେହି କୃଷ୍ୟ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିଲେ ଆମମାନଙ୍କର ପାପ ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହେବା ପାଇଁ, ଏପରିକି ସେହି ସ୍ତ୍ରୀର ପାପ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିବା ପାଇଁ, କାରଣ ସେ ଏହି ଜଗତରେ ବିଚାର କରିବାକୁ ଆସିନଥିଲେ, ମାତ୍ର ଏହି ଜଗତକୁ ପାପରୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ। କିନ୍ତୁ ସେ ପୁନର୍ବାର ଏହି ଜଗତର ବିଚାର କରିବା ପାଇଁ ଦ୍ୱିତୀୟବାର ଆଗମନ କରିବା ପାଇଁ ଯାଉଅଛନ୍ତି। ସେତେବେଳେ ଆଉ ଅନୁଗ୍ରହ ନଥିବ, ମାତ୍ର ଈଶ୍ୱରଙ୍କର ଏକ ଭୟଙ୍କର ବିଚାର ଥିବ। ପ୍ରିୟ ବନ୍ଧୁ, ଆଜି ଆପଣ ପାପ କରିବା ଦ୍ୱାରା ସମାଜ ନିକଟରେ ତଥା ନିଜର ପରିବାର ନିକଟରେ ଘୃଣିତ ହୋଇପାରନ୍ତି। ମାତ୍ର ମନେ ରଖନ୍ତୁ, ଆପଣଙ୍କୁ ଜଣେ ପ୍ରେମ କରନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଯଦି ଆପଣ ତାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ବିଶ୍ୱାସର ସହିତ ଗ୍ରହଣ କରି ତାହାଙ୍କ ନିକଟରେ ନିଜର ପାପ ସ୍ୱୀକାର କରନ୍ତି, କ୍ଷମା ମାଗନ୍ତି, ତାହେଲେ ସେ ନିଶ୍ଚୟ ଆପଣଙ୍କୁ କ୍ଷମା ଦେବେ। ସେ କେବେ ହେଲେ ଆପଣଙ୍କୁ ନିରାଶ କରି ଫେରାଇ ଦେବେ ନାହିଁ। ସେଦିନ ଯଦି ସେହି ସ୍ତ୍ରୀ ଲୋକକୁ କ୍ଷମା ଦେଇପାରିଲେ, ତାହେଲେ ସେ କ'ଣ ଆଜି ଆପଣଙ୍କର ପାପ କ୍ଷମା କରିବେ ନାହିଁ କି? ନିଶ୍ଚୟ। କିନ୍ତୁ ଆପଣଙ୍କୁ ତାହାଙ୍କର ନିକଟବର୍ତ୍ତୀ ହେବାକୁ ଅଛି ଓ ତାହାଙ୍କ ନିକଟରେ ନିଜର ପାପ ସ୍ୱୀକାର କରି ପାପରୁ ପୃଥକୀକୃତ ଜୀବନ କାଟିବାକୁ ଅଛି। ତାହେଲେ ଆପଣ ପ୍ରଭୁ ଯୀଶୁଙ୍କର ବାସ୍ତବ ପ୍ରେମକୁ ଚାଖିପାରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମେ ପାପରୁ ଫେରି ସେହି ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେଉ, ତାହାଙ୍କର ଇଚ୍ଛା ଅଭିମତ ଆମମାନଙ୍କ ଜୀବନରେ ସଫଳ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ দিলে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হল পথ প্রদর্শিকা বিশ্ববাণী, পোস্টবক্স নম্বর 33, ভুবনেশ্বর 751001। ঠিকনাটি আউথরে শুনন্তু, পথ প্রদর্শিকা বিশ্ববাণী, পোস্টবক্স নম্বর 33, ভুবনেশ্বর 751001। তেবে আজি পাই বিদায় দিওন্তু। নমস্কার।